आकाशवाणी संवाद पढ़ुछंती आदित्य नारायण दास। मुख्य संवाद, क्वेत्र अमीरों सह आज साक्षात आलोचना कले प्रधानमंत्री नरेंद्र मोदी। प्रधानमंत्री को क्वेत्र सर्वोच्च सम्मान ऑर्डर ऑफ मुबारक अल कबीर प्रदान। ग्रामीण परिवेशर विकास नहबा जाए भारत विकसित राष्ट्र हो पारिबो नाही कहिले उपराष्ट्रपति। स्वराष्ट्रमंत्री अमित शाह त्रिपुरारे 13 प्रकल्पर कले भित्तिप्रस्तर स्थापन एवं भारत वेस्टइंडिज मध्यरे बददरार कोटंबी स्टेडियम रे सीरीजर प्रथम दिनिकिया क्रिकेट मैच जारी। विस्तृत संवाद, प्रधानमंत्री नरेंद्र मोदी आज क्वेत्र अमीर शेख मेसल अल अहमद अल जाबेर अल सबाहंक सह आलोचना करिछंति। उभय नेता औषध सूचना प्रजुक्ति फिनटेक भित्तिभूमि एवं निरापत्ता आदि गुरुत्वपूर्ण प्रसंगे आलोचना करिछंति। सामाजिक गणमाध्यम एक पोस्टरे प्रधानमंत्री कहिछंति भारत एवं क्वेत मध्यरे द्विपाक्षिक संपर्क निबिड़ होईछि। आगामी दिन में उभय देशर बंधुता आहुरी विकसित होबार से आशा पोषण करिछंति। उभय नेता दुई देश मध्यरे पीढ़ी पीढ़ी धरी रहिथिबा संपर्कर स्मृतिचारण करिथिले। सेठारे रहुथिबा 10 लाख अधिक प्रवासी भारतीयंक कल्याण सुनिश्चित करिथिबारु प्रधानमंत्री अमीरंकु धन्यवाद जणाइथिले। अमीर मध्य क्वेत्र विकासरे प्रवासी भारतीयंक अवदानकु प्रशंसा करिथिले। क्वेत्र भिजन 2035 लक्ष्य हासिल करिबा पई नियाजैथिबा विभिन्न नूतन पदक्षेप ओ चलित मास जीसीसी सम्मेलनी सफलतार सहित आयोजन करिथिबारु अमीरंकु प्रधानमंत्री श्री मोदी शुभेच्छा जणाइछन्ति। क्वेत पक्षरु प्रधानमंत्री नरेंद्र मोदी को एहार सर्वोच्च सम्मान ऑर्डर ऑफ मुबारक अल कबीर प्रदान करा जायछि। श्री मोदी संप्रति दुईदिनिया क्वेत गस्तरे अछन्ति। एही सम्मान सह प्रधानमंत्री मोदी को 20तम अंतर्जातीय सम्मान मिलिछि। ऑर्डर ऑफ मुबारक अल कबीर हेउछि क्वेत्र एक नाइटहुड ऑर्डर। बंधुत्वर निदर्शन स्वरूप एहा विभिन्न राष्ट्रर राष्ट्रमुख्य विदेशी सार्वभौम तथा विदेशी राजपरिवारर सदस्यमानंकु प्रदान करा जायथाय। एही पुरस्कार पूर्वरु अमेरिकार पूर्वतन राष्ट्रपति बिल क्लिंटन, जर्ज बुश एवं ब्रिटेनर राजा प्रिंस चार्ल्सक भली नेतामानंकु प्रदान करा जायछि। 4 दशंधि परे प्रथम थर पई भारतर प्रधानमंत्री क्वेत गस्तर जायछन्ति। 1980 मसीहारे इंदिरा गांधीको उपसागरीय देश गस्त परे प्रधानमंत्री नरेन्द्र मोदी एही ऐतिहासिक गस्त करिछन्ति। 1980 मसीहा परे भारतरे अनेक परिवर्तन संगठित होईछि। एबे भारत आर्थिक दृष्टिरु एक शक्ति ओ वाणिज्य केन्द्र भाबे उभा होईछि। उपसागरीय देश क्वेत आर्थिक दृष्टिरु निजकु विकसित करिबाकु आगभर हेउथबा बेले भारत तार एक अपरिहार्य सहभागी भावे उभा होईछि। प्रधानमंत्रीको एहि गस्त उभय देश मध्यरे सहभागिताकु विकसित करिबार धारावाहिक प्रयास। चलित वर्ष वैदेशिक मंत्री एस जयशंकर मध्य क्वेत गस्त करिथिले। सेहिभळी क्वेत्र वैदेशिक मंत्री चलित मास नुआदिल्ली गस्त करी उभय देश मध्यरे सहयोग पई जुग्म कमिशन प्रतिष्ठा लागि एक राजीनामारे स्वाक्षर करिथिले। भारत एवं क्वेत मध्यरे आर्थिक क्षेत्र रे दृढ़ सहयोग रहिआछि। उभय देश मध्यरे 10 बिलियन अमेरिकीय डॉलर रु ऊर्ध्व परिमाणर द्विपाक्षिक वाणिज्यिक कारोबार 2023-24 वर्षरे होईछि। अशोधित तैल जोगाण क्षेत्र रे क्वेत भारतर षष्ठ बृहत्तम सहभागी राष्ट्र। भारतर शक्ति आवश्यकतार 3% क्वेत पूरण करुछि। सेहिभळी अन्य पक्षरे क्वेत को 2023-24 आर्थिक वर्षरे भारतर रप्तानी परिमाण 34.7% वृद्धि पाई। क्वेत्रे बसवास करुथिबा भारतीय संप्रदाय उभय देश मध्यरे उत्तम संपर्क स्थापन करिबारे गुरुत्वपूर्ण भूमिका ग्रहण करिछंती। सेठारे 26 विद्यालय सीबीएसई पाठ्यक्रम प्रचलित हेउछि। प्रधानमंत्री श्री मोदी सेठाकर प्रवासी भारतीय मानंकु प्रवासी भारतीय दिवस ओ महाकुंभ मेळारे जोगदेबा पई मध्ये निमंत्रण करिछंती। प्रधानमंत्री नरेंद्र मोदी आसंताकाली वीडियो कॉन्फ्रेंसिंग माध्यमरे 71,000 रु अधिक नवनियुक्तंकु नियुक्ति पत्र बंटन करिबे। एही अवसरें से कार्यक्रम को संबोधन करिबार कार्यसूची रहिछि। देशर 45 स्थान रे एही रोजगार मेला अनुष्ठित हेबो। केन्द्र सरकारंकर विभिन्न मंत्रालय पई एही नवनियुक्त मनोनीत होइछन्ति। एही रोजगार मेला माध्यमरे केन्द्र सरकार नियुक्ति को प्राथमिकता प्रदान करथबा प्रमाणित हेउछि। देश निर्माण एवं आत्मसशक्तिकरण क्षेत्र में युववर्गक अंशग्रहण पर अर्थपूर्ण सुजोग प्रदान करिबो। नवनिजुक्त केन्द्र सरकार स्वराष्ट्र मंत्रालय ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ ଆଦିରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ। କ୍ୟାଥୋଲିକ୍ ବିଶପ୍ ସମ୍ମିଳନୀ ଅଫ୍ ଇଣ୍ଡିଆ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାର୍ଡିନାଲ୍ ବିଶପ୍, ଚର୍ଚ୍ଚର ପ୍ରମୁଖ ସାଧାରଣ ନେତାମାନଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାମାନଙ୍କ ସହ ଭାବ ବିନିମୟ କରିବେ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶର କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହିପରି ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି, ଗ୍ରାମୀଣ ବିକାଶ କ୍ଷେତ୍ରରେ କୃଷି ହେଉଛି ମେରୁଦଣ୍ଡ। ଯେପର୍ଯ୍ୟନ୍ତ ଗ୍ରାମୀଣ ପରିବେଶର ବିକାଶ ହାସଲ ହୋଇପାରିନାହିଁ, ସେ ପର୍ଯ୍ୟନ୍ତ ଭାରତ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ। ନୂଆଦିଲ୍ଲୀରେ 2024 ଚୌଧୁରୀ ଚରଣ ସିଂ ସମ୍ମାନ ବିଜେତାଙ୍କ ସହ ଆଜି ଆଲୋଚନା କାଳରେ ଶ୍ରୀ ଧନକଡ଼ କହିଛନ୍ତି, ଯେତେବେଳେ କୃଷକ ଏବଂ ତା'ର ପରିବାର କୃଷି ସାମଗ୍ରୀର ବିପଣନ ସହ ନିଜର ବଜାର ସୃଷ୍ଟି କରିବ, ସେତେବେଳେ ଗ୍ରାମୀଣ ଅର୍ଥନୀତି ବିକଶିତ ହେବ। ଏହି ଅବସରରେ ସେ ଚୌଧୁରୀ ଚରଣ ସିଂଙ୍କ ଚାଷୀମାନଙ୍କ ପାଇଁ ଅବଦାନର ପ୍ରଶଂସା କରିଥିଲେ। ସ୍ୱର୍ଗତ ସିଂ ତାଙ୍କ ସମଗ୍ର ଜୀବନକାଳରେ ଗ୍ରାମୀଣ ବିକାଶ, କୃଷକ କଲ୍ୟାଣ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରିଥିଲେ। ଭାରତର ଅର୍ଥନୀତି ଉପରେ ମତ ଦେଇ ଶ୍ରୀ ଧନକଡ଼ କହିଛନ୍ତି, ଭାରତ ଏବେ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତି ଏବଂ ଆଗକୁ ଜାପାନ ଏବଂ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଗଣତନ୍ତ୍ରରେ ଆଲୋଚନା ଓ ଦାୟିତ୍ୱବୋଧ ଜରିଆରେ ସଫଳତା ହାସଲ ହୋଇପାରିବ ବୋଲି ଶ୍ରୀ ଧନକଡ଼ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ତ୍ରିପୁରାରେ 668 କୋଟି 39 ଲକ୍ଷ ଟଙ୍କାର 13 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତ୍ରିପୁରାର ଧଲାଇ ଜିଲ୍ଲାର ମସୁରୀ ପାରାଠାରେ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ସେଠାକାର ବ୍ରୁ ସମ୍ପ୍ରଦାୟ ବିଭିନ୍ନ ସମସ୍ୟାର ସମାଧାନ କରିପାରିନଥିବା ପୂର୍ବତନ କମ୍ୟୁନିଷ୍ଟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, 2018 ବିଜେପି ରାଜ୍ୟରେ ସରକାର କରିବା ପରେ ବ୍ରୁ ସମ୍ପ୍ରଦାୟର 40,000 ଲୋକଙ୍କ ସମସ୍ୟାର ସମାଧାନ କରାଯାଇପାରିଛି। ପୂର୍ବ କମ୍ୟୁନିଷ୍ଟ ସରକାର ଗରିବମାନଙ୍କର ତ୍ରାଣକର୍ତ୍ତା ବୋଲି କହୁଥିଲା ବେଳେ ବ୍ରୁ ସମ୍ପ୍ରଦାୟର ପୀଡ଼ାକୁ ଅଣଦେଖା କରୁଥିଲା। ବିଜେପି ସରକାର ବ୍ରୁମାନଙ୍କର ସମସ୍ୟାର ସମାଧାନ ପାଇଁ 900 କୋଟି ଟଙ୍କା ଖର୍ଚ୍ଚ କରିଥିବାର ସେ କହିଛନ୍ତି। ଏବେ ବ୍ରୁ ସମ୍ପ୍ରଦାୟର ଅଧିବାସୀମାନେ ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଉତ୍ତମ ଶିକ୍ଷା, ନିଯୁକ୍ତି, ଶୌଚାଳୟ ଓ ବାସଗୃହ ସୁବିଧା ପାଇପାରିଥିବାର ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ଶକ୍ତି, ଗୃହ, ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କେରଳ ଗସ୍ତରେ ଆସି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶକ୍ତି ପ୍ରକଳ୍ପର ବୈଠକରେ ଅଧ୍ୟକ୍ଷତା କରିଥିବା ସହିତ ସମୀକ୍ଷା କରିଛନ୍ତି। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ, ରାଜ୍ୟ ଶକ୍ତି ବିଭାଗର ମନ୍ତ୍ରୀ କେ କ୍ରିଷ୍ଣାକୋଟି ଏବଂ ଏକାଧିକ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ରାଜ୍ୟରେ ଶକ୍ତି ଏବଂ ସହରୀ ବ୍ୟାପାର ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଏହି ବୈଠକରେ ମୂଲ୍ୟାୟନ କରାଯାଇଥିଲା। କେନ୍ଦ୍ର ସରକାରଙ୍କର ବିଭିନ୍ନ ଫ୍ଲାଗ୍ସିପ୍ ଯୋଜନାରେ ସ୍ଥାନ ପାଇଥିବା PMAYU20, ଅମୃତ, SBM20 ଏବଂ ବିଦ୍ୟୁତ୍ ଚାଳିତ ବସ୍ ଚାଳନା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ଙ୍କୁ ଆଜି ଶ୍ରୀ ମନୋହର ସାକ୍ଷାତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି କୋଚି ଗସ୍ତରେ ଯାଇ ସେଠାରେ ମେଟ୍ରୋ ସେବାର ପରିଚାଳନା ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି କହିଛି, ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ଗତ 10 ଧରି ଶାସନରେ ରହିଥିଲେ ମଧ୍ୟ ଲୋକମାନଙ୍କ କଲ୍ୟାଣ ପାଇଁ କୌଣସି କାମ କରିନାହିଁ। ନୂଆଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ଦିଲ୍ଲୀ ଲୋକମାନେ ଜାଣିଛନ୍ତି ଜାତୀୟ ରାଜଧାନୀର ବିକାଶ ପାଇଁ କିଏ କାର୍ଯ୍ୟ କରୁଛି। ସେ କହିଛନ୍ତି, ସହରରେ ଥିବା ଖରାପ ରାସ୍ତା ଓ ପରିମଳ ବ୍ୟବସ୍ଥାରେ ରହିଥିବା ସମସ୍ୟା ଉପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୀରବ ରହୁଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ବଦୋଦରାର କୋଟାମ୍ବି ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଦଳ 315 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି 8 ୱିକେଟ୍ ବିନିମୟରେ 20 ଓଭରରେ 66 ରନ୍ ସଂଗ୍ରହ କରିଛନ୍ତି। ଆଇସିସି ଚାମ୍ପିୟନ୍ସିପ୍ର 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କୁଏତର ଅମୀରଙ୍କ ସହ ଆଜି ସାକ୍ଷାତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ମୁବାରକ ଅଲ୍ କବୀର ପ୍ରଦାନ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତ୍ରିପୁରାରେ 13 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।